ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଆସାମ, କେରଳମ୍ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ ହେବ ଆସନ୍ତାକାଲି, ଆଗାମୀ ଗୁରୁବାର ଦିନ ହେବ ମତଗ୍ରହଣ। ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ସତ୍ତ୍ୱେ ଦେଶରେ ପ୍ରଚୁର ମାତ୍ରାରେ ମହଜୁଦ ରହିଛି ଖାଦ୍ୟଶସ୍ୟ, କହିଲେ ସରକାର। ଦେଶର ସୈନିକମାନଙ୍କୁ ଉତ୍ତମମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ସରକାର, ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂଚନା। ଏବଂ ଆଇପିଏଲ୍ କ୍ରିକେଟରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସ ନିଷ୍ପତ୍ତି। ଆସାମ, କେରଳମ୍ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି ପ୍ରଚାର କାର୍ଯ୍ୟ ଶେଷ ହେବ। ଆଗାମୀ 9 ତାରିଖ ଗୁରୁବାର ଦିନ ଏକକ ପର୍ଯ୍ୟାୟରେ ଆସାମର 126 ଆସନ, କେରଳମ୍ର 140 ଏବଂ 30 ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି ମତଗ୍ରହଣ କରାଯିବ। ଏଥିଲାଗି ବିଭିନ୍ନ ଦଳର ବରିଷ୍ଠ ନେତାମାନେ ଏହି 3 ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଗସ୍ତ କରି ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି। ଆସାମର ପ୍ରତ୍ୟେକ ଜିଲ୍ଲାର ସାମଗ୍ରିକ ବିକାଶ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏନ୍ଡିଏ କାର୍ଯ୍ୟ କରୁଛି ବୋଲି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଆଜି ଅପରାହ୍ନରେ ଆସାମର ହୋଜାଇଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ବିଜେପି ଶାସନଭାର ସମ୍ଭାଳିବା ପରେ ରାଜ୍ୟର ଭିତ୍ତିଭୂମି ସଶକ୍ତ ହେବା ସହିତ ବିବିଧ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି। ଶ୍ରୀ ମୋଦି କହିଛନ୍ତି, ବିଦ୍ୟୁତ୍ ଶକ୍ତି ଲାଗି ଏକଦା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବା ଆସାମ ଏବେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଏକ ଆଦର୍ଶ ରାଜ୍ୟ ଭାବେ ଉଭା ହୋଇଛି। ଏହାଦ୍ୱାରା ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ତ୍ୱରାନ୍ୱିତ ହେବା ସହିତ ରାଜ୍ୟ ବାହାରୁ ପୁଞ୍ଜିନିବେଶ ମଧ୍ୟ ବୃଦ୍ଧି ପାଇଛି। ଏତଦ୍ବ୍ୟତୀତ ରାଜ୍ୟରେ ଯୁବବର୍ଗଙ୍କ ଲାଗି ନିଯୁକ୍ତି ସୁଯୋଗ ଅଧିକ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ପୁଡୁଚେରୀକୁ ଏକ ଶିଳ୍ପ କରିଡର ଭାବେ ବିକଶିତ କରିବା ଲାଗି କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ଏହି କେନ୍ଦ୍ରଶାସିତ ଅଞ୍ଚଳର ଥିରୁକାନ୍ନୁଠାରେ ମାନ୍ନାଡିପେଟ୍ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଆୟୋଜିତ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ପୁଡୁଚେରୀକୁ ଏକ ନୀଳ ଅର୍ଥନୈତିକ ହବ୍ରେ ପ୍ରୋତ୍ସାହିତ କରିବା ଲାଗି ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ସମ୍ପୂର୍ଣ୍ଣ ବିକଶିତ ଅଞ୍ଚଳରେ ରୂପାନ୍ତରିତ କରିବା ଲାଗି ଏନ୍ଡିଏ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ପୁଡୁଚେରୀରେ ଏକ ଲ୍ୟାପ୍ଟପ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରାଯାଇଛି। ଏହାର ବାର୍ଷିକ 3 ଲକ୍ଷ ୟୁନିଟ୍ ଉତ୍ପାଦନ କରିବାର କ୍ଷମତା ରହିଛି। ନିଯୁକ୍ତି ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଏହି କେନ୍ଦ୍ରଶାସିତ ଅଞ୍ଚଳରେ ପୂର୍ବ ସରକାରଙ୍କ ଅମଳରେ ବେରୋଜଗାରୀ ହାର 47% ଥିବାବେଳେ ଏନ୍ଡିଏ ସରକାରଙ୍କ ସମୟରେ ଏହା ଉଲ୍ଲେଖନୀୟ ଭାବେ ହ୍ରାସ ପାଇ 4.3% ପହଞ୍ଚିଛି। କଂଗ୍ରେସ ନେତୃତ୍ୱାଧୀନ ସରକାର ପୁଡୁଚେରୀର ପ୍ରଗତି ଦିଗରେ ଅବହେଳା କରିଥିବା ବେଳେ ଏନ୍ଡିଏ ସରକାର କେନ୍ଦ୍ରରୁ ଏହାର ସାମଗ୍ରିକ ବିକାଶ ଲାଗି ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେଉଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ନେତା ସୁନେତ୍ରା ଅଜିତ ପାୱାର ଆଜି ବାରମତୀ ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ଲାଗି ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଇତିମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଆକାଶ ମୋରେ ଏହି ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ଆସନ୍ତା 23 ତାରିଖ ଦିନ ସେଠାରେ ନିର୍ବାଚନ ଅନୁଷ୍ଠିତ ହୋଇ ମେ 4 ତାରିଖ ଦିନ ଭୋଟ ଗଣତି କରାଯିବ। ଏଠାରେ ସୂଚନା ଦିଆଯାଇପାରେ, ଗତ ଜାନୁଆରୀ 28 ତାରିଖ ଦିନ ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପିର ବରିଷ୍ଠ ନେତା ଅଜିତ ପାୱାରଙ୍କ ଆକସ୍ମିକ ମୃତ୍ୟୁ ପରେ ଏହି ଆସନଟି ଖାଲି ପଡ଼ିଥିଲା। ପଶ୍ଚିମ ଏସିଆରେ ଦେଖାଦେଇଥିବା ଯୁଦ୍ଧ ସ୍ଥିତି ସତ୍ତ୍ୱେ ଦେଶରେ ଖାଦ୍ୟଶସ୍ୟ ପ୍ରଚୁର ମାତ୍ରାରେ ମହଜୁଦ ରହିଛି ବୋଲି ସରକାର ସୁନିଶ୍ଚିତ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଉପଭୋକ୍ତା ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଅନୁପମ ମିଶ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି। ଖାଦ୍ୟ ସାମଗ୍ରୀ ତଥା ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ସ୍ଥିର ରଖିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଏହାଛଡ଼ା ପରିସ୍ଥିତି ଉପରେ ସରକାର ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଯୁଗ୍ମ ସଚିବ ସି ଶିଖା କହିଛନ୍ତି, ଦେଶରେ ଉଭୟ ଗହମ ଓ ଚାଉଳ ଆବଶ୍ୟକ ପରିମାଣରେ ମହଜୁଦ ରହିଛି। ବର୍ତ୍ତମାନ ଦେଶରେ ପ୍ରାୟ 602 ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉପଲବ୍ଧ ରହିଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ହିତାଧିକାରୀଙ୍କୁ ସରକାର ଆବଶ୍ୟକ ପରିମାଣର ଖାଦ୍ୟଶସ୍ୟ ଯୋଗାଇ ଦେବା ସହିତ ସ୍ଥିର ମୂଲ୍ୟ ବଜାୟ ରଖି ମୁକ୍ତ ବଜାରରେ ମଧ୍ୟ ଗ୍ରାହକଙ୍କ ଲାଗି ଏହା ଉପଲବ୍ଧ କରାଉଛନ୍ତି। ସେହିଭଳି ଖାଇବା ତେଲ ଯୋଗାଣକୁ ସୁଗମ କରାଯିବା ସହିତ ମୁଦ୍ରାସ୍କୀତି ମଧ୍ୟ ନିୟନ୍ତ୍ରଣରେ ରହିଛି ବୋଲି ଯୁଗ୍ମ ସଚିବ କହିଛନ୍ତି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ମୁକେଶ ମଙ୍ଗଲ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀ ଦେଇ ଗତ 2 ଦିନ ମଧ୍ୟରେ ସବୁଜ ସାଙ୍ଗଭି ଓ ସବୁଜ ଆଶା ନାମକ 2ଟି ଭାରତୀୟ ଧ୍ୱଜାଧାରୀ ଜାହାଜ ଏଲ୍ପିଜି ବହନ କରି ସୁରକ୍ଷିତ ଭାବେ ପହଞ୍ଚିଛି। ବର୍ତ୍ତମାନ ଭାରତୀୟ ଧ୍ୱଜାଧାରୀ 16ଟି ଜାହାଜ ପଶ୍ଚିମାଞ୍ଚଳ ପାରସ୍ୟ ଉପସାଗରୀୟ ଅଞ୍ଚଳରେ 433 ଜଣ ଭାରତୀୟ ନାବିକଙ୍କୁ ନେଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛି ବୋଲି ଶ୍ରୀ ମଙ୍ଗଲ କହିଛନ୍ତି। ଦେଶରେ ବର୍ତ୍ତମାନ ପ୍ରାୟ 50 ଲକ୍ଷ ଏଲ୍ପିଜି ସିଲିଣ୍ଡର ପ୍ରତ୍ୟହ ଯୋଗାଇ ଦିଆଯାଉଛି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏଥିସହିତ ଏଲ୍ପିଜି ଅନ୍ଲାଇନ୍ ବୁକିଂ ଏକ ରେକର୍ଡ ସ୍ତର 97% ପହଞ୍ଚିଛି। ଦେଶରେ 5 କିଲୋଗ୍ରାମ ଏଲ୍ପିଜି ସିଲିଣ୍ଡରର ଉପଲବ୍ଧତା ଉପରେ ସୂଚନା ଦେଇ ସେ କହିଛନ୍ତି
5 କିଲୋ के सिलेंडर के बारे में भी आपको मैं कहना चाहूंगी कि सफिशिएंट स्टॉक है और वैलिड आईडी प्रूफ के साथ उपभोक्ता अपने नियरेस्ट एलपीजी डिस्ट्रीब्यूटर के पास जाकर 5 किलो का सिलेंडर ले सकता है। किसी भी एड्रेस प्रूफ की आवश्यकता नहीं है।
ପଶ୍ଚିମ ଏସିଆରେ ଦେଖାଦେଇଥିବା ସ୍ଥିତି ଲାଗି ଭାରତ ଆର୍ମେନିଆ ଓ ଆଜରବୈଜାନ ଦେଇ ଇରାନରୁ 1,777 ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟଙ୍କ ମଧ୍ୟରେ 985 ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଶ୍ରୀ ଜୟସ୍ୱାଲ କହିଛନ୍ତି ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କତାର ଓ ସଂଯୁକ୍ତ ଆରବ ଏମିରେଟ୍ସର ବୈଦେଶିକ ମନ୍ତ୍ରୀମାନଙ୍କ ସହିତ ପୃଥକ୍ ପୃଥକ୍ ଆଲୋଚନା କରିଛନ୍ତି। ଏହାଛଡ଼ା ଡକ୍ଟର ଜୟଶଙ୍କର ତାଙ୍କର ଇରାନ ପ୍ରତିପକ୍ଷଙ୍କ ସହିତ ମଧ୍ୟ ପଶ୍ଚିମ ଏସିଆ ସ୍ଥିତି ସମ୍ପର୍କରେ ମତ ବିନିମୟ କରିଥିବା ନେଇ ଶ୍ରୀ ଜୟସ୍ୱାଲ ସୂଚନା ଦେଇଛନ୍ତି।
ଆମର ବିଦେଶ ମନ୍ତ୍ରୀ କି କଲ କତର ଔର ୟୁଏଇ ଦୋନୋ ଦେଶୋ କେ ବିଦେଶ ମନ୍ତ୍ରୀ ସେ ବାତଚିତ ହୁଇ ସାଥି ସାଥ ଉନକେ ପାସ ଇରାନ କେ ବିଦେଶ ମନ୍ତ୍ରୀ କା ଭି ଟେଲିଫୋନ ଆୟା। ଇନ ତିନୋ ବାତଚିତ ମେ ବିଦେଶ ମନ୍ତ୍ରୀଓ କେ ବିଚ ମେ ପଶ୍ଚିମ ଏସିଆ ମେ ଚଲ ରହେ ସଂଘର୍ଷ କେ ବାରେ ବାତଚିତ ହୁଇ ଔର ୱହାଁ କେ ହାଲାତ କ୍ୟା ହୈ ଇସ ପେ ଉନହେ ଅପନି ଅପନି ବାତେଁ ରଖି ଔର ସମୀକ୍ଷା କିୟା।
ଦେଶର ସୈନିକମାନଙ୍କୁ ଉତ୍ତମମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଆଜି ସେନା ମେଡିକାଲ ସୈନ୍ୟ ପ୍ରତିଷ୍ଠା ଦିବସ ଅବସରରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ସିଂ କହିଛନ୍ତି ସୈନ୍ୟମାନେ ଦେଶ ଲାଗି ବିଭିନ୍ନ ପ୍ରତିକୂଳ ଜଳବାୟୁ ପରିସ୍ଥିତିରେ ଦିନରାତି କର୍ତ୍ତବ୍ୟ କରୁଛନ୍ତି। ଦେଶର ବିଭିନ୍ନ କୋଣ ଅନୁକୋଣରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଭଳି ପ୍ରତିଷ୍ଠାନ ସ୍ଥାପନ ଉପରେ ଗୁରୁତ୍ୱାରୋପ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ସେନାବାହିନୀ ଯେକୌଣସି ସ୍ଥାନରେ ଉତ୍ତମମାନର ମେଡିକାଲ ସେବା ପାଇପାରିବେ। ସାମରିକ ମେଡିକାଲ ବାହିନୀର ମୂଳଦୁଆ କୁହାଯାଉଥିବା ନର୍ସମାନଙ୍କୁ ଅବସର ପରେ ପୂର୍ବତନ ସେନା କର୍ମଚାରୀର ପାହ୍ୟା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଏହି ଅବସରରେ ଘୋଷଣା କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ନୂତନ ଆୟକର ଆଇନ 2025 ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସିବିଡିଟିର ଯୁଗ୍ମ ସଚିବ ପୀତାମ୍ବର ଦାସ ଏବଂ ଅର୍ଥନୈତିକ ବିଶ୍ଳେଷକ ଶରଦ କୋହଲି ଆଲୋଚନାରେ ଭାଗ ନେବେ। କାର୍ଯ୍ୟକ୍ରମ ପ୍ରସାରଣ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117, 233-1444, 233-10481 ଏବଂ 237-171-06 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ କିମ୍ବା ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଖେଳାଯିବ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆସାମ କେରଳମ୍ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ ହେବ ଆସନ୍ତାକାଲି। ଆଗାମୀ ଗୁରୁବାର ଦିନ ହେବ ମତଗ୍ରହଣ। ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ସତ୍ତ୍ୱେ ଦେଶରେ ପ୍ରଚୁର ମାତ୍ରାରେ ମହଜୁଦ ରହିଛି ଖାଦ୍ୟଶସ୍ୟ କହିଲେ ସରକାର। ଦେଶର ସୈନିକମାନଙ୍କୁ ଉତ୍ତମମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ସରକାର। ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଇପିଏଲ୍ କ୍ରିକେଟରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।